ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ବରିଷ୍ଠ ବିଜେପି ନେତା ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ନୂଆଦିଲ୍ଲୀରେ ଏନ୍ଡିଏ ନେତାମାନଙ୍କର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀ ମୋଦି ଏନ୍ଡିଏର ନେତା ନିର୍ବାଚିତ ହୋଇଛନ୍ତି। ଏନ୍ଡିଏ ସରକାର ଗଠନ ପାଇଁ 16 ସହଯୋଗୀ ଦଳର 21 ନେତା ତାଙ୍କୁ ସମର୍ଥନ ପତ୍ର ଦେଇଛନ୍ତି। ଏହାସହ ତୃତୀୟ ଥର ପାଇଁ ଶ୍ରୀ ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ। ଏହି ବୈଠକରେ ନିର୍ବାଚନ ଫଳାଫଳ ଉପରେ ମଧ୍ୟ ସମୀକ୍ଷା ହୋଇଥିଲା। ଗରିବ, ମହିଳା, ଯୁବ, କୃଷକ ଓ ସମାଜର ବଞ୍ଚିତ ବର୍ଗଙ୍କ ମଙ୍ଗଳ ପାଇଁ ସରକାର କାର୍ଯ୍ୟ ଜାରି ରଖିବା ନେଇ ଏକ ସଂକଳ୍ପନାମା ପାରିତ ହୋଇଥିଲା। ସୂଚନାଯୋଗ୍ୟ, ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। 543 ଲୋକସଭା ଆସନ ମଧ୍ୟରୁ ଏନ୍ଡିଏକୁ 292 ଆସନ ମିଳିଛି। ଇଣ୍ଡି ମେଣ୍ଟ 233 ସିଟ୍ରେ ବିଜୟ ହାସଲ କରିଛି, ଅନ୍ୟାନ୍ୟ 18 ଆସନ ପାଇଛନ୍ତି। ବିଜେପି ଏକାକୀ 240 ସିଟ୍ ପାଇଥିବାବେଳେ ତେଲୁଗୁ ଦେଶମ 16 ଏବଂ ଜେଡିୟୁ 12 ଆସନ ପାଇଛି। ସେହିଭଳି କଂଗ୍ରେସ ଏକାକୀ 69 ଆସନ ଜିତିଥିବାବେଳେ ସମାଜବାଦୀ ପାର୍ଟି 37, ତୃଣମୂଳ କଂଗ୍ରେସ 29 ଏବଂ ଡିଏମ୍କେ 22 ସିଟ୍ ହାସଲ କରିଛି। ନିର୍ବାଚନ ଶେଷ ହେବା ପରେ ଗତକାଲି ସନ୍ଧ୍ୟାରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବନିର୍ବାଚିତ ବିଧାୟକଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଶ୍ରୀ ପଟ୍ଟନାୟକ ବିଧାୟକଙ୍କୁ ଲୋକଙ୍କ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ବୈଠକରେ ବିଜେଡିର ନିର୍ବାଚନ ଫଳକୁ ନେଇ ଏକ ସମୀକ୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। ଖୁବ୍ ଶୀଘ୍ର ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଗଠନ କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ବର୍ତ୍ତମାନ 2098 ହାତୀ ଥିବା ହାତୀ ଗଣନା ରିପୋର୍ଟରୁ ପ୍ରକାଶ ପାଇଛି। ଗତ 5 ମଧ୍ୟରେ ରାଜ୍ୟରେ 403 ହାତୀଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ 7 ପରେ ରାଜ୍ୟରେ 3-ଦିନିଆ ହାତୀ ଗଣନା କରାଯାଇଥିଲା। 2017 ମସିହାରେ ରାଜ୍ୟରେ ମୋଟ 1976 ହାତୀ ଥିଲେ। ଚଳିତ ଥର ଗଣନାରେ ହାତୀଙ୍କ ସଂଖ୍ୟା ଆଉ 122 ବୃଦ୍ଧି ପାଇଛି। ଏହି ଗଣନା କାର୍ଯ୍ୟ 28 ଜିଲ୍ଲାର 38 ବନଖଣ୍ଡରେ ହୋଇଥିଲା। ଆପଦକାଳୀନ ସମୟରେ ବିପର୍ଯ୍ୟୟର ମୁକାବିଲା, ଉଦ୍ଧାର ଓ ଥଇଥାନ ପାଇଁ ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ ଓ ଜାତୀୟ ମାନସିକ ସ୍ୱାସ୍ଥ୍ୟ ଏବଂ ନ୍ୟୁରୋ ବିଜ୍ଞାନ ଅନୁଷ୍ଠାନ ବେଙ୍ଗାଲୁରୁ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ତାଲିମ ଓ ଦକ୍ଷତା ବୃଦ୍ଧି କରିବା। ବେଙ୍ଗାଲୁରୁଠାରେ ଅନୁଷ୍ଠିତ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ବୈଠକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଷ୍ଟୋମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଉପସ୍ଥିତ ଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ 2 ଚଳିତ ବର୍ଷ ନାମଲେଖା ପ୍ରକ୍ରିୟା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନ ବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପୂର୍ବାହ୍ନ 11:00 www.samsodisha.gov.in କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ଆଗ୍ରହୀ ଛାତ୍ରଛାତ୍ରୀ ଆଜି ନାମ ପଞ୍ଜୀକରଣ କରିପାରିବେ। ଜୁଲାଇ 18 ପୂର୍ବାହ୍ନ 11:45 ମେଧା ତାଲିକା ପ୍ରକାଶ ପାଇବା ପରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ଜୁଲାଇ 19-23 ମଧ୍ୟରେ ନାମ ଲେଖାଇପାରିବେ। ସ୍ୱତନ୍ତ୍ର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ଆରମ୍ଭ ହୋଇଛି। ବିଟେକ୍, ଏଲିଟେକ୍, ଏମ୍ବିଏ, ଏମ୍ସିଏ ଓ ବି ଫାର୍ମା ପଢ଼ିବା ପାଇଁ ଆଗ୍ରହୀ ଛାତ୍ରଛାତ୍ରୀ ଏଥିପାଇଁ 11 ପର୍ଯ୍ୟନ୍ତ www.ojee.nic.in ଆବେଦନ କରିପାରିବେ। ପ୍ରଥମ ପର୍ଯ୍ୟାୟ କାଉନ୍ସେଲିଂ ପରେ ବଳକା ରହିଥିବା ସିଟ୍ରେ ସ୍ୱତନ୍ତ୍ର ଓଜେଇଇରେ ର୍ୟାଙ୍କ୍ ପାଇଥିବା ଛାତ୍ରଛାତ୍ରୀମାନେ ନାମ ଲେଖାଇପାରିବେ। ସାବିତ୍ରୀ ବ୍ରତ ପାଇଁ ଆଜି ସଧବା ମହିଳାମାନେ ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରି ଏହି ବ୍ରତ ପାଳନ କରୁଛନ୍ତି। ପୁରାଣ କଥା ଅନୁଯାୟୀ ମହାସତୀ ସାବିତ୍ରୀ ନିଜ ସ୍ୱାମୀଙ୍କୁ ଯମମୁହଁରୁ ଛଡ଼ାଇ ଆଣିଥିଲେ। ସେହିପରି ସ୍ତ୍ରୀମାନେ ବହୁ ବାଧାବିଘ୍ନ ଅମଙ୍ଗଳଠାରୁ ଦୂରେଇ ରଖି ସ୍ୱାମୀଙ୍କର ଦୀର୍ଘାୟୁ କାମନା କରିଥାନ୍ତି। ଏହି ଉପଲକ୍ଷେ ବିଭିନ୍ନ ମନ୍ଦିରରେ ସକାଳୁ ଫଳମୂଳ ସହ ମହିଳାମାନେ ପୂଜାର୍ଚ୍ଚନା କରୁଛନ୍ତି। କଟକର 4 ଖେଳ ପଡ଼ିଆରେ କଳାହାଣ୍ଡି କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସୁପର ଲିଗ୍ ମ୍ୟାଚ୍ ଗତକାଲିଠାରୁ ଆରମ୍ଭ ହୋଇଛି। ଖେଳର ଶେଷ ସୁଦ୍ଧା କଟକ ଏ 7 ହରାଇ 327 ରନ୍ କରିଛି। ରେଭେନ୍ସା ପଡ଼ିଆରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଇକୋର୍ସା ଦଳ ଟସ୍ ଜିତି କଟକ ଏକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ରାଜ୍ୟରେ ଅଂଶୁଘାତଜନିତ ମୃତ୍ୟୁ ସଂଖ୍ୟା 36 ବୃଦ୍ଧି ପାଇଛି। ଏ ସମ୍ପର୍କରେ ଏସ୍ଆର୍ସି କହିଛନ୍ତି ଅଂଶୁଘାତ ମୃତ୍ୟୁକୁ ନେଇ ମୋଟ 151 ଅଭିଯୋଗ ଆସିଥିଲା। ଏଥିମଧ୍ୟରୁ 36 ଜଣଙ୍କର ମୃତ୍ୟୁ ଅଂଶୁଘାତ ଯୋଗୁଁ ହୋଇଛି। ରାଜ୍ୟରେ କେତେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ବୌଦ୍ଧରେ ସର୍ବାଧିକ ଦିନ ତାପମାତ୍ରା 42.5 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସେହିଭଳି ବଲାଙ୍ଗୀରରେ ତାପମାତ୍ରା 41.4 ଡିଗ୍ରୀ ଏବଂ ଟିଟିଲାଗଡ଼ରେ 40.8 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଜି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଆପଣମାନେ ଶୁଣିପାରିବେ ଅପରାହ୍ନ 2:32ରେ।